ବସିଲା ଶରଣ ଜଣାଉଛି କୋଟି ପ୍ରଣାମ ତୁମ ଚରଣରେ ଅଜ୍ଞାନ ଅଧମ କ୍ଷମା ମାଗୁ ଅଛି ବାରେ ଜନମ ଦେଇଛ ଜଗତର ନାଥ ଏ ପାପ ପଙ୍କରୁ ଉଦ୍ଧାର ହେ କମଳାକାନ୍ତ କଳିଯୁଗ ଭାଗବତର ଦ୍ୱିତୀୟ ଭାଗରେ ଆଉ କିଛି ସତ କଥାକୁ ଗାଇବି ମୁଖରେ ଶାସ୍ତ୍ର ମଧ୍ୟରେ ସାର ଗ୍ରନ୍ଥ ଭାଗବତ ଯାହାକୁ ଶୁଣି ଧନ୍ୟ ହେଲେ ରାଜା ପରୀକ୍ଷିତ କେଡ଼େ ପୁଣ୍ୟବନ୍ତ ରାଜା ସେ ଅଭିମନ୍ୟୁ ସୁତ କଳିର ପ୍ରଭାବେ ହୋଇଲେ ଅକାଳେ ନିହତ ଙ୍କର ମୁଖରୁ ଭାଗବତ ଶୁଣି ତକ୍ଷକ ଦଂଶନେ ଚଳିଲେ ଯମପୁର ପୁଣି ଧର୍ମ ନ୍ୟାୟ ସତ୍ୟ କିରତି ଭାଗବତେ ସାର କଳିଯୁଗେ ତାର ପ୍ରଭାବ ଓଲଟା ପ୍ରକାର ଏଠି ସତ୍ୟ ରହେ ଦୂରରେ ମିଛ ପାଖେ ପାଖେ ଛୁଆ ଛାଡ଼ି ମା ଯାଉଛି କଳି ଯୁଗ ଇଏ ନାରୀ ଖୋଜୁଛନ୍ତି ପୁରୁଷ ପୁରୁଷ ବି ନାରୀ ସବୁଆଡ଼େ ବ୍ୟାପି ଗଲାଣି ପ୍ରେମ ମହାମାରୀ ସଙ୍କୋଚ ନାହିଁ ଟିକେ ଭୟ ଟଙ୍କା ଦେଇ ସବୁ କିଣିବେ ମନଟା ଅଥୟ ସାଧୁ ସନ୍ନ୍ୟାସୀଙ୍କ ମନଟା ଯୋଗ ତପେ ନାହିଁ ମୁଖେ ହରି ନାମ ଜପିଲେ ହୃଦେ ଭାବ ନାହିଁ ଚାଲିଛି ଅଧର୍ମ ଓ ପାପ ବ୍ରାହ୍ମଣ ଭୁଲିଲେ ବେଦକୁ ଭୁଲିଲେଣି ଜପ ନାରୀଙ୍କର ବେଶ ପୋଷାକ ପୁରୁଷଙ୍କ ଭଳି ଦେଖିଲେ ଯୁବକ ଭାଇଆ ପ୍ରେମେ ଗଲେ ଭୁଲି ଭ୍ରମ ଏଠି ଘଟୁଛି ଅବାଟରେ ଯାଇ ଧର୍ମ ଅଳପ ରହିଛି କଳି ଯୁଗ ପାଇ କିଏ କହେ କୋଠା ଘର ମୋ ହୋଇଛି ସୁନ୍ଦର ଅନେକ ଧନ ମୁଁ ରଖିଛି ଦୁଃଖ ନାହିଁ ମୋର ସମ୍ପତ୍ତି ନ ଦେବି କାହାକୁ ରଖିଛି ଅଭାବ ନାହିଁ ମୋ ତିନି ପୁରୁଷକୁ ଧନ ଥିଲେ କଳି ଯୁଗରେ ସବୁ ଅଛି ଭାବେ କି ଯାଏ ସାଥିରେ ବନ୍ଧୁ ହେ ଆଖି ବୁଝେ ଯେବେ ରାମ ନାମ ହରି ନାମକୁ ମହାମନ୍ତ୍ର जीवन।